आकाशवाणी। संबाद पढ़ुछंती प्रज्ञा परिमिता जेना। नुआदिल्लीरे द्वितीय प्रतिरक्षा अलंकरण समारोह रे वीरत्व पुरस्कार प्रदान कले राष्ट्रपति। पांच जणंकु अति विशिष्ट सेवा पदक प्रदान। सेसेल्स गस्त फलप्रद सब्यस्त होईछि कहिले प्रधानमंत्री। सीबीएसई जारी कला त्रिभाषा नीति संपर्कित मार्गदर्शिका। स्नानवेदीरे गजानन बेशरे श्रद्धालुंकु दर्शन देले श्रीजीव। एवं लॉस एंजल्स 2028 ओलंपिक्स प्रतियोगिता पाई योग्यता हासिल कला भारतीय महिला क्रिकेट दल। राष्ट्रपति द्रौपदी मुर्मू आज नुआदिल्लीस्थित राष्ट्रपति भवन में द्वितीय प्रतिरक्षा अलंकरण समारोह में वीरत्व पुरस्कार प्रदान करिसेंते। राष्ट्रपति एयर मार्शल तरुण चौधरी, लेफ्टिनेंट जनरल नीरज वर्षनी, लेफ्टिनेंट जनरल विकास रोहेला, लेफ्टिनेंट जनरल हरबिंदर सिंह भांद्रा एवं लेफ्टिनेंट जनरल महिंदर पल सिंह को अति विशिष्ट सेवा पदक प्रदान करिसेंते। आयोजित कार्यक्रम में उपराष्ट्रपति सीपी राधाकृष्णन, प्रतिरक्षा मंत्री राजनाथ सिंह एवं अन्यान्य केन्द्रमंत्री और सेनाबाहिनी वरिष्ठ अधिकारी जोगदेले। सशस्त्र बाहिनी, केन्द्रीय सशस्त्र पुलिस बल एवं अन्यान्य सुरक्षा संस्थार कर्मचारी असाधारण साहसिकता एवं वीरत्वपूर्ण कार्यक स्वीकृति प्रदान स्वरूप यह पुरस्कार प्रदान करा। जम्मू काश्मीर, उत्तर पूर्वांचल एवं देशर सीमांत अंचल में आतंकवाद, विद्रोह एवं शत्रुपक्ष विरोध में भारत निरंतर संग्राम को प्रतिफलित करने उद्देश्य यह पुरस्कार दिया। प्रधानमंत्री नरेन्द्र मोदी कहते सेसेल्स को तांकर गस्त फलप्रद सब्यस्त हो भारत सेसेल्स मध्य बंधुत्वपूर्ण संपर्क को त्वरान्वित कर सहायक हो। सामाजिक गणमाध्यम पोस्ट कर प्रधानमंत्री कहते गत 50 वर्ष मध्य दुई देश भितर संपर्क गभीर विश्वास मध्य प्रतिष्ठित। आगामी 50 वर्ष पर दुई देश निम्ते नवसृजन, दीर्घस्थायी एवं समृद्धि क्षेत्र में सहायक हो। सेसेल स्वाधीनतार 50 वर्ष पूर्ति अवसर में आयोजित जातीय दिवस पालन में जोग देथिबारु प्रधानमंत्री संतोष व्यक्त करथिले। प्रधानमंत्री सेसेल्स राष्ट्रपति डॉक्टर पैट्रिक हार्मिनी सेसेल्स जनसाधारण को सेमानकर स्नेह एवं सौहार्दपूर्ण स्वागत पाई धन्यवाद जणाइथिले। नुआदिल्लीठारे केन्द्र स्वराष्ट्र मंत्री अमित शाह उपस्थिति आज जमुना जल प्रकल्प निर्माण एवं कार्यकारी नहीं हरियाणा एवं राजस्थान सरकारों मध्य बुझामणा स्वाक्षरित होई। अवसर में श्री शाह बुझामणा जो हरियाणा एवं राजस्थान वासी मध्य दीर्घ तीन दशंधि धरी रही जल समस्या समाधान हो पारी। से कहते बुझामणा हो प्रधानमंत्री नरेन्द्र मोदी कथबार्ता जरिया समाधान मंत्र सर्वश्रेष्ठ उदाहरण। यह बुझामणा अनुजाई जमुना नदी पाखापाखि 580 मिलियन क्यूबिक मीटर जल राजस्थान को जोगाइ दिया आसंता मासरु अक्टोबर मास मध्यरे तीनोटी भूतल पाइपलाइन जरिया जोगाइ दिया। पाइपलाइन माध्यम उभय राजस्थान एवं हरियाणा वासी को पानीय जल बंटन करा। आयोजित कार्यक्रम में राजस्थान मुख्यमंत्री भजनलाल शर्मा, हरियाणा मुख्यमंत्री नायब सिंह सैनी एवं अन्यान्य वरिष्ठ अधिकारी जोगदेले। प्रतिरक्षा मंत्री राजनाथ सिंह आज प्रतिरक्षा गवेषणा एवं विकास संगठन डीआरडीओ आर्थिक क्षमता प्रदान करिसेंति। एहा डीआरडीओ दक्षता, उत्तर दायित्व एवं निर्धारित समय गवेषणा एवं विकासमूलक प्रकल्पर कार्यकारी करिबा दिगरे बृहत संस्कार आणिबो। नुआदिल्लीठारे एहि अवसरें आयोजित कार्यक्रम में श्री सिंह कहिसेंति डीआरडीओ को आर्थिक क्षमता प्रदान द्वारा प्रतिरक्षा क्षेत्र में द्रुत उत्पादन एवं गवेषणा क्षेत्र में नूतन प्रजुक्ति विद्या विनियोग सहज प्रतिरक्षा क्षेत्र में नूतन रूपरेख द्वारा शिल्प एवं शिक्षा मध्य सहयोग को त्वरान्वित कर श्री सिंह कहते एहाद्वारा आत्मनिर्भर भारत लक्ष्य पूरण हो। प्रतिरक्षा प्रजुक्ति विद्या क्षेत्र में आत्मनिर्भरशीलता और देशर प्रतिरक्षा प्रस्तुति को सुदृढ़ करने लगे संशोधित रूपरेख सहायक हो श्री सिंह कहते। ब्रिक्सर वाणिज्य एवं शिल्प संघ प्रतिनिधि दल आज नुआदिल्ली में विज्ञान एवं प्रजुक्ति विद्या मंत्री डॉ जितेन्द्र सिंह को साक्षात करिसेंति। बैठक में शिल्प भित्तिक वैश्विक प्रस्तुति सहयोग उपरे आलोचना होईछि। सेहिपरि नवसृजन, स्टार्टअप, नूतन प्रजुक्ति विद्या, गवेषणा एवं उद्यमिता संपर्क में गुरुत्व प्रदान करा जायतिला। बैठक में उद्बोधन दे डॉ सिंह कहते भारत विश्वस्तर में नवसृजन केन्द्र रूपे गढ़ा दिगरे अग्रसर हेउछि। आपण माने संवाद सुनछंती आकाशवाणी। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବର୍ତ୍ତମାନ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନୂତନ ଭାଷାନୀତିକୁ ଆପଣେଇବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ ସପ୍ତମ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀରେ ତୃତୀୟ ଭାଷାରେ ପରୀକ୍ଷା ଦେବାର ଆବଶ୍ୟକତା ପଡ଼ିବ ନାହିଁ। ସିବିଏସ୍ଇ ପକ୍ଷରୁ ଆହୁରି କୁହାଯାଇଛି, ସପ୍ତମ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଦୁଇଟି ବିଦେଶୀ ଭାଷାକୁ ବାଛି ନେଇଛନ୍ତି ସେମାନେ ଏକ ଅତିରିକ୍ତ ଭାରତୀୟ ଭାଷା ସହ ବିଦେଶୀ ଭାଷା ଅଧ୍ୟୟନ ଜାରି ରଖିପାରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଗ୍ରୀସ୍ରେ ସେଠାକାର ବିକାଶ ମନ୍ତ୍ରୀ ଟାକିସ୍ ଥିଓଡୋରି କାକାସଙ୍କ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି, ଉଭୟ ଭାରତ ଗ୍ରୀସ୍ ଅର୍ଥନୈତିକ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିଳ୍ପ ସହଯୋଗ, ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ନେଇ ଆଲୋଚନା ହୋଇଥିଲା। ସେହିଭଳି ନିର୍ମାଣ, ଷ୍ଟାର୍ଟଅପ୍ ଏବଂ ଦୁଇ ଦେଶ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ବଣ୍ଟନ କରିବା ନେଇ ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ଗୋଏଲ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ସରକାର ପ୍ରାଥମିକ, ମାଧ୍ୟମିକ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଦେଶରେ 1,86,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପିତ ହୋଇଛି, ଯାହାକି ସାଧାରଣ ନାଗରିକ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ପ୍ରଥମ ଯୋଗାଯୋଗ। ସେହିପରି ଜନସାଧାରଣଙ୍କୁ ନିରନ୍ତର ଚିକିତ୍ସା ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟ ମଧ୍ୟରେ ସଂଯୋଗର ବିକାଶ କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି, ଦେଶରେ 23 ନୂତନ ଏମ୍ସ ସ୍ଥାପନ କରାଯାଇ ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରାଯାଇପାରିଛି। ଦେଶରେ ପଛୁଆ ଜିଲ୍ଲାଗୁଡ଼ିକରେ 157 ଉର୍ଦ୍ଧ୍ୱ ମେଡିକାଲ କଲେଜ ସ୍ଥାପନ କରାଯାଇଥିବା ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉମାନେ ଆଜି ଶ୍ରଦ୍ଧାଳୁଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦୁର୍ଲଭ ହାତୀ ବେଶରେ ଦେଖିବା ପାଇଁ ପୁରୀରେ ପ୍ରବଳ ଜନସମାଗମ ହୋଇଛି। ସକାଳେ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀରେ ବିଜେ କରିବା ପରେ ସୁନାକୂଅର 108 ଘର ସୁବାସିତ ଜଳରେ ସେମାନଙ୍କୁ ସ୍ନାନ କରାଯାଇଥିଲା। ରୀତିନୀତି ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହଁରା ସେବା ସମ୍ପାଦିତ କରିଥିଲେ। ସେବାୟତଙ୍କ ଦ୍ୱାରା ଆଜି ଭୋଗନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ପହଣ୍ଡି, ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଜରେ ଅର୍ଥ ସୁବିଧା ହାସଲ ପାଇଁ ନିବେଶ ପ୍ଲାଟଫର୍ମକୁ ସମର୍ଥନ କରୁଥିବା ସଂକ୍ରାନ୍ତ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି, ଏହି ଭିଡ଼ିଓ ମିଥ୍ୟା ଏବଂ ଏଆଇ ଦ୍ୱାରା ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ପ୍ରକାରର କୌଣସି ନିବେଶ ଯୋଜନା କିମ୍ବା ପ୍ଲାଟଫର୍ମକୁ ସମର୍ଥନ କରିନଥିବା କୁହାଯାଇଛି। ଲସ୍ ଏଞ୍ଜେଲ୍ସ 2028 ଅଲମ୍ପିକ୍ସ ପ୍ରତିଯୋଗିତା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଯୋଗ୍ୟତା ହାସଲ କରିଛି। ଭାରତ ସହିତ ଅଷ୍ଟ୍ରେଲିଆ, ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ଅଲମ୍ପିକ୍ସ କ୍ରୀଡ଼ାରେ ମହିଳା ଟି20 ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ଆଜି ସ୍ୱଷ୍ଟ କରାଯାଇଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ରନର୍ସ ହେବା ପରେ ତାଙ୍କୁ ଏହି ପୁରସ୍କାର ମିଳିଛି। ଶ୍ରୀକାନ୍ତ ଚୀନ୍ର ପ୍ରତିଯୋଗୀ ସୁ ଲି ୟାଙ୍ଗ୍ଙ୍କୁ 15-21, 21-16, 9-21 ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆମେରିକାର ହଷ୍ଟନ୍ ଷ୍ଟାଡିୟମ୍ଠାରେ ବ୍ରାଜିଲ୍ ଏବଂ ଜାପାନ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଏହା ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେହିପରି ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 2:00 ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ମୁକାବିଲା ହେବ। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।